ओम शांति। 25/5/2026 आजिर साकार महावाक्य बाबा कहिसंती मीठे बच्चे निजकु निजे पचार जे मु कर्मेन्द्रिय जीत हेलिनी कौनसी भी कर्मेन्द्रिय मते धोखा देउ नाही तो प्रश्न कर्मातीत हेबा पई तुम संतान मानंकु निज सहित क्यों प्रतिज्ञा करबा हेबो। उत्तर हेउची निजे निज सहित प्रतिज्ञा करो कि कौनसी भी कर्मेन्द्रिय केबे भी चलाय मान न होवंतु मते निजर कर्मेन्द्रिय मानंकु अधीनरे रखिबाकु हेबो। बाबा जो सब निर्देश देइछंती सेगुडीकु कार्यकारी करिबाकु हेबो। बाबा कहुछंती मीठे बच्चे कर्मातीत हेबाकु हेले कौनसी भी कर्मेन्द्रिय द्वारा विकर्म कर नाही। माया बहुत शक्तिशाली आखि बहुत धोखाबाज सेथिपई निजकु संयतरे रख। ओम शांति। पिलामने आत्मभिमानी होई बसी छो निजकु निजे पचारो प्रत्येक कथा निजे ही निजकु पचारिबाकु हेबो। बाबा जुक्ति बताउछंती जे निजकु पचारो मु आत्मभिमानी होई बसी छी बाबांको स्मृति रहुछि काहे कि ना एहा हेउछि तुमरो आत्मिक सेना। दुनियार सैन्य बाहिनी रे तो सर्वदा युवक माने ही भर्ती होइथांती। एही सेना बाहिनी रे 14-15 वर्षर तरुण मध्य अछंती तो 90 वर्षर वृद्ध मध्य अछंती एवं छोट पिला मध्य रहिछंती। एही सेना हेउछि माया उपरे विजय प्राप्त करिबा पई प्रत्येकंकु माया उपरे विजय प्राप्त करी बेहदर संपत्ति बाबांको ठारु नेबाकु हेबो। कारण माया को जितिबा बहुत कष्टकर। पिला माने निजे मध्य जानिछंती जे माया बहुत शक्तिशाली प्रत्येक कर्मेन्द्रिय बहुत धोखा देथाय। क्यों कर्मेन्द्रिय सर्वप्रथमे अधिक धोखा दिए आखि ही सबुठारु अधिक धोखा देथाय। निजर स्त्री थाई मध्य अन्य कोनसी सुंदरी स्त्री देखिले तुरंत सेथि पई आकर्षित होइथांती। आखि बहुत धोखा देथाय तांकु छुइबाकु इच्छा हुए। बाबा पिला माननकु बुझाउछंती सर्वदा बुद्धि द्वारा विचार कर जे आमे ब्रह्मा कुमार कुमारी भाई भौणी अटु। एथिरे माया बहुत गुप्त रूपरे धोखा देथाय। सेथिपई यहा चार्ट रे मध्य लिखिबा दरकार जे आजि सारा दिन रे केउ केउ कर्मेन्द्रिय मते धोखा देइछि। सबुठारु बड़ शत्रु हेला एही आखि। तेणु एक कथा लेखिबा उचित अमुक को देखिली मोर दृष्टि चंचल हेला। सुरदासंकर मध्य उदाहरण रहिछि ना से निजर आखि ताड़ी देले निजर जांच कले जना पड़े जे आखि सबुठारु अधिक धोखा देउछि। कोनसी सुंदर नारी को देखिले निज स्त्री को भी छाड़ी तांको प्रति आकर्षित होइथांती। जदि केही गीत गाइबारे होशियार होइथिबे कहार श्रृंगार भल होइथिबो तो आखि तुरंत चंचल होइजिबो। सेथिपई बाबा कहुछंती एही आखि बहुत धोखा देउछि। जदियो सेवा भी करुछंती किंतु आखि बहुत धोखा देउछि। तेणु एही शत्रुर पूरा जांच करिबाकु हेबो। नचेत बुझिबाकु पड़िबो मु निजर पदकु भ्रष्ट करुछि। बुद्धिमान पिला माने निज डायरी रे नोट करिबा उचित अमुक को देखिलु तो आमर दृष्टि खराब हेला। तेणु निजे निजकु दंड देबाकु हेबो। भक्ति मार्ग रे मध्य पूजा करिबा समय रे जदि बुद्धि अन्य आड़कु पलाई थाए तेबे निजकु चिमुटी दियंती। तेणु जदि एपरि कोनसी स्त्री सम्मुख को आसुची तेबे दूरै रहिबा उचित छिड़ा होई देखिबा अनुचित। आखि बहुत धोखा देथाए तेणु सन्यासी मैंने आखि बंद करि बसी थांती। स्त्री को पछरे पुरुष को आगरे बसाई थांती। केतेक एभली मध्य होइथांती जे स्त्री को बिल्कुल देखि भी न थांती। तुम संतान मानंकु तो बहुत मेहनत करिबाकु पड़िबो। विश्वर राज्य भाग्य नेबा कम कथा नुहे। दुनियार तो लोके 10-20 हजार 1-2 लक्ष बा कोटिए टंका एकत्र करिथांती एवं तापरे शरीर छाड़ी चली जांती। तुम संतान मानंकु तो अविनाशी संपत्ति मिलुछि सबु किछि प्राप्त होई जाउछि। सेठारे एपरि कोनसी जिनिस रहिब नाही जहां प्राप्त करिबा पई मुंड पिटिबाकु पड़िबो। कलिजुगर अंत एवं सत्ययुगर आदिरे राती दिनर फरक रहिछि। एठारे तो किछि हेले भी नाही। वर्तमान तुमर एहा पुरुषोत्तम संगम युग। पुरुषोत्तम अक्षर निश्चित लिखिबा उचित। मनुष्य से देवता किए कराए तमे ଏବେ ବ୍ରାହ୍ମଣ ହୋଇଛ। ମନୁଷ୍ୟ ତ ବିଲକୁଲ ଘୋର ଅନ୍ଧକାରରେ ପଡ଼ିଛନ୍ତି। ଅନେକ ଅଛନ୍ତି ଯେଉଁମାନେ ସ୍ୱର୍ଗକୁ ଦେଖିପାରିବେ ନାହିଁ। ବାବା କହୁଛନ୍ତି, ପିଲାମାନେ ତୁମର ଧର୍ମ ବହୁତ ସୁଖଦାୟୀ ଅଟେ, ମଣିଷମାନଙ୍କୁ କିଛି ହେଲେ ବି ଜଣା ନାହିଁ। ଭାରତବାସୀ ମଧ୍ୟ ଭୁଲିଗଲେଣି ଯେ ସ୍ୱର୍ଗ କିଭଳି ଜିନିଷ ଅଟେ। ଖ୍ରୀଷ୍ଟିଆନ ଲୋକେ ମଧ୍ୟ କହିଥାନ୍ତି ଯେ ସ୍ୱର୍ଗ ଥିଲା ଏ ଲକ୍ଷ୍ମୀ ନାରାୟଣଙ୍କୁ ଦେବୀ ଦେବତା କହୁଛନ୍ତି ନା, ତେବେ ନିଶ୍ଚିତ ଭଗବାନ ହିଁ ଏମାନଙ୍କୁ ସେହିଭଳି କରାଇ ପାରିବେ। ତେଣୁ ବାବା ବୁଝାଉଛନ୍ତି, ବହୁତ ପରିଶ୍ରମ କରିବାକୁ ପଡ଼ିବ। ପ୍ରତ୍ୟହ ନିଜର ପୋତାମିଲ ଅର୍ଥାତ୍ ହିସାବ କିତାବ ଦେଖ, କେଉଁ କର୍ମେନ୍ଦ୍ରିୟ ମତେ ଧୋକା ଦେଉଛି। ମୁଖ ମଧ୍ୟ ବହୁତ ଧୋକା ଦେଇଥାଏ। ଆଗରୁ କଚେରୀ ବସୁଥିଲା, ସମସ୍ତେ ନିଜ ନିଜର ଭୁଲ ସ୍ୱତଃ କହୁଥିଲେ, ମୁଁ ଅମୁକ ଜିନିଷ ଲୁଚାଇ କରି ଖାଇଦେଇଛି। ଭଲ ଭଲ ବଡ଼ ଘରର ପିଲାମାନେ କହିଥାନ୍ତି ଯେ ମାୟା ଏପରି ଆକ୍ରମଣ କରୁଛି, ଲୁଚାଇ ଖାଇବା ମଧ୍ୟ ଚୋରି ଅଟେ, ତା ପୁଣି ଶିବ ବାବାଙ୍କ ଯଜ୍ଞର ଚୋରି, ଏହା ତ ବହୁତ ଖରାପ। କଖ କା ଚୋର ସୋ ଲଖ କା ଚୋର, ମାୟା ଏକଦମ ନାକରୁ ଧରିଥାଏ। ଏହି ଖରାପ, ଏହି ଅଭ୍ୟାସ ବହୁତ ଖରାପ। ଖରାପ ଅଭ୍ୟାସ ଥିବା ତ ଆମେ କଣ ହବୁ। ସ୍ୱର୍ଗକୁ ଯିବା କୌଣସି ବଡ଼ କଥା ନୁହେଁ, କିନ୍ତୁ ସେଥିରେ ପୁଣି ପଦ ତ ରହିଛି ନା, କେଉଁଠି ରାଜା କେଉଁଠି ପୁଣି ପ୍ରଜା, କେତେ ଫରକ ରହିଛି। ତେବେ କର୍ମେନ୍ଦ୍ରିୟ ଗୁଡ଼ିକ ମଧ୍ୟ ବହୁତ ଧୋକା ଦେଇଥାନ୍ତି, ସେଥିପ୍ରତି ଧ୍ୟାନ ଦେବାକୁ ହେବ। ଉଚ୍ଚ ପଦ ପାଇବାକୁ ହେଲେ ବାବାଙ୍କର ନିର୍ଦ୍ଦେଶ ଅନୁଯାୟୀ ସମ୍ପୂର୍ଣ୍ଣ ରୂପେ ଚାଲିବାକୁ ହେବ। ବାବା ନିର୍ଦ୍ଦେଶ ଦେବେ, ମାୟା ପୁଣି ମଝିରେ ଆସି ବିଘ୍ନ ପକାଇବ। ବାବା କହୁଛନ୍ତି, ଭୁଲିଯାଅ ନାହିଁ, ନଚେତ ଶେଷ ସମୟରେ ବହୁତ ପଶ୍ଚାତାପ କରିବ, ନାପାସ ବା ଅକୃତ କାର୍ଯ୍ୟ ହେବାର ସାକ୍ଷାତକାର ମଧ୍ୟ ହେବ। ଏବେ ତୁମେ କହୁଛ ଆମେ ନରରୁ ନାରାୟଣ ହେବୁ, କିନ୍ତୁ ନିଜକୁ ପଚାର, ନିଜର ପୋତାମେଲ ବାହାର କର। ବହୁତ ଅଛନ୍ତି ଯେଉଁମାନେ ବହୁତ କଷ୍ଟରେ ବୁଝି ତାକୁ ପାଳନ କରୁଛନ୍ତି, କିନ୍ତୁ ବାବା କହୁଛନ୍ତି ଏଥିରେ ତୁମର ବହୁତ ଉନ୍ନତି ହେବ। ସାରା ଦିନର ପୋତାମିଲ ବାହାର କରିବା ଉଚିତ। ଏହି ଆଖି ବହୁତ ଧୋକା ଦେଇଥାଏ, କାହାକୁ ଦେଖିବେ ତ ଖିଆଲ ଆସିବ ଇଏ ତ ବହୁତ ଭଲ, ପୁଣି ତାଙ୍କ ସହିତ କଥାବାର୍ତ୍ତା କରିବି, ଇଚ୍ଛା ହେବ ତାଙ୍କୁ କିଛି ଉପହାର ଦେବି, ଖୁଆଇବି, ସେହି ଚିନ୍ତନ ଚାଲିଥିବ। ପିଲାମାନେ ବୁଝୁଛନ୍ତି ଏଥିରେ ବହୁତ ମେହନତ କରିବାକୁ ପଡ଼ିବ। କର୍ମେନ୍ଦ୍ରିୟ ବହୁତ ଧୋକା ଦେଇଥାଏ, ରାବଣ ରାଜ୍ୟ ଅଟେ ନା। ବାବା କହୁଛନ୍ତି, ସ୍ୱର୍ଗରେ ଚିନ୍ତାର କୌଣସି କଥା ରହିବ ନାହିଁ, କାହିଁକି ନା ରାବଣ ରାଜ୍ୟ ନାହିଁ, ଚିନ୍ତାର କୌଣସି କଥା ହିଁ ନାହିଁ। ଯଦି ସେଠାରେ ମଧ୍ୟ ଚିନ୍ତା ଲାଗି ରହିବ, ତେବେ ନର୍କ ଏବଂ ସ୍ୱର୍ଗ ମଧ୍ୟରେ ପାର୍ଥକ୍ୟ କ'ଣ ରହିବ। ତୁମେ ସନ୍ତାନମାନେ ବହୁତ ଉଚ୍ଚ ପଦ ପାଇବା ପାଇଁ ଭଗବାନଙ୍କ ପାଖରେ ପାଠ ପଢ଼ୁଛ। ବାବା ବୁଝାଉଛନ୍ତି, ମାୟା ନିନ୍ଦା କରାଉଛି, ତୁମେ ଅପକାର କରିଛ, ମୁଁ ଉପକାର କରୁଛି। ପିଲାମାନେ ତୁମେ ଯଦି କୁଦୃଷ୍ଟି ରଖିବ, ତେବେ ନିଜର ହିଁ କ୍ଷତି କରିବ। ଏଠାରେ ବହୁତ ଉଚ୍ଚ ଲକ୍ଷ୍ୟ ରହିଛି, ସେଥିପାଇଁ ବାବା କହୁଛନ୍ତି ନିଜର ପୋତାମିଲ ଦେଖ, କୌଣସି ବିକର୍ମ କରିନାହୁଁ ତ, କାହାକୁ ଧୋକା ଦେଇନାହୁଁ ତ, ଏବେ ବିକର୍ମାଜିତ ହେବାକୁ ପଡ଼ିବ। ତୁମମାନଙ୍କ ବ୍ୟତୀତ ବିକର୍ମାଜିତର ସମ୍ପତ୍ତି ବିଷୟରେ କାହାକୁ ହେଲେ ଜଣା ନାହିଁ। ବାବା ବୁଝାଉଛନ୍ତି, ବିକର୍ମାଜିତ ହେବାଠାରୁ 5000 ବର୍ଷ ହୋଇଗଲାଣି, ପୁଣି ବିକର୍ମ କରୁଥିବାରୁ ବାମ ମାର୍ଗକୁ ଚାଲିଯାଉଛନ୍ତି। କର୍ମ ଅକର୍ମ ବିକର୍ମ ଅକ୍ଷରତ ରହିଛି ନା, ମାୟାର ରାଜ୍ୟରେ ମନୁଷ୍ୟ ଯାହା ବି କର୍ମ କରୁଛନ୍ତି ତାହା ବିକର୍ମ ହିଁ ହୋଇଯାଉଛି, ସତ୍ୟଯୁଗରେ ବିକାର ରହିବ ନାହିଁ, ତେଣୁ କୌଣସି ବିକର୍ମ ମଧ୍ୟ ହୋଇନଥାଏ। ଏକଥା ମଧ୍ୟ ତୁମେ ଜାଣିଛ, କାହିଁକି ନା ତୁମକୁ ଜ୍ଞାନର ତୃତୀୟ ନେତ୍ର ମିଳିଛି, ତୁମେ ତ୍ରିନେତ୍ରୀ ହୋଇଛ, ତେଣୁ ବାବା ତୁମକୁ ତ୍ରିକାଳଦର୍ଶୀ ତ୍ରିନେତ୍ରୀ କରାଉଛନ୍ତି, ତୁମେ ଆସ୍ତିକ ହୋଇଥିବାରୁ ତ୍ରିକାଳଦର୍ଶୀ ହୋଇଛ। ଡ୍ରାମାର ସମସ୍ତ ରହସ୍ୟ ତୁମ ବୁଦ୍ଧିରେ ଅଛି, ମୂଳ ବତନ, ସୂକ୍ଷ୍ମ ବତନ, ସ୍ଥୂଳ ବତନ, 84 ଜନ୍ମର ଚକ୍ର, ପୁଣି ଅନ୍ୟ ଧର୍ମର ବୃଦ୍ଧି ହେଉଛି, ସେମାନେ କିଛି ସଦ୍ଗତି କରିପାରିବେ ନାହିଁ, ତାଙ୍କୁ ଗୁରୁ ବୋଲି ମଧ୍ୟ କୁହାଯିବ ନାହିଁ। ସମସ୍ତଙ୍କର ସଦ୍ଗତି ଦାତା ଏକ ହିଁ ବାବା ଅଟନ୍ତି, ଏବେ ସମସ୍ତଙ୍କର ସଦ୍ଗତି ହେବ, ତାଙ୍କୁ ଧର୍ମସ୍ଥାପକ କୁହାଯାଉଛି, ଗୁରୁ ନୁହେଁ। ଧର୍ମସ୍ଥାପକ ଧର୍ମ ସ୍ଥାପନା କରିବାରେ ନିମିତ୍ତ ହୋଇଥାନ୍ତି, ବାକି ସଦ୍ଗତି କରୁନାହାନ୍ତି, ତାଙ୍କୁ ମନେ ପକାଇବା ଦ୍ୱାରା କେହି ସଦ୍ଗତି ପାଇବେ ନାହିଁ, ବିକର୍ମ ବିନାଶ ହୋଇପାରିବ ନାହିଁ। ସେ ସବୁ ହେଲା ଭକ୍ତି। ତେଣୁ ବାବା ବୁଝାଉଛନ୍ତି ମାୟା ବହୁତ ଭୟାନକ ଅଟେ, ଏଥିପାଇଁ ହିଁ ଲଢ଼େଇ ହେଉଛି। ତୁମେ ହେଉଛ ଶିବଶକ୍ତି ପାଣ୍ଡବ ସେନା, ତୁମେ ସମସ୍ତେ ପଣ୍ଡା ଅଟ, ସମସ୍ତଙ୍କୁ ଶାନ୍ତିଧାମ ସୁଖଧାମର ରାସ୍ତା ବତାଉଛ, ତୁମେ ଗାଇଡ ଅଟ। କହୁଛ ବାବାଙ୍କୁ ସ୍ମରଣ କରିବ ତ ବିକର୍ମ ବିନାଶ ହେବ, ଏବଂ ଅନ୍ୟ ପକ୍ଷରେ ଯଦି କୌଣସି ପାପକର୍ମ କରିବ ତେବେ ଶହେ ଗୁଣା ପାପ ହୋଇଯିବ। ଯେତେ ସମ୍ଭବ କୌଣସି ବିକର୍ମ କରିବା ଅନୁଚିତ, କର୍ମେନ୍ଦ୍ରିୟ ବହୁତ ଧୋକା ଦେଇଥାଏ। ବାବା ପ୍ରତ୍ୟେକଙ୍କର ଚାଲିଚଳଣୀରୁ ବୁଝିଯାଉଛନ୍ତି ପିଲାମାନଙ୍କ ପାଖକୁ ମାୟାର ତୋଫାନ ବହୁତ ଆସୁଛି, ସ୍ତ୍ରୀ ପୁରୁଷ ଭାବିବା ଦ୍ୱାରା ହିଁ ତୋଫାନ ଆସୁଛି। ତେଣୁ ଏହି ଆଖି ଉପରେ ନିଜର ଅଧିକାର ରହିବା ଦରକାର। ଆମେ ତ ଶିବ ବାବାଙ୍କର ସନ୍ତାନ ଅଟୁ, ବାବାଙ୍କ ସହ ପ୍ରତିଜ୍ଞା କରି ରାକ୍ଷୀ ମଧ୍ୟ ବାନ୍ଧିଛୁ, ତଥାପି ମଧ୍ୟ ମାୟା ଧୋକା ଦେଇଦେଉଛି, ଏହାପରେ ପୁଣି ତାଠାରୁ ଆଉ ମୁକୁଳି ପାରିବୁ ନାହିଁ। ଯେବେ ତୁମର କର୍ମେନ୍ଦ୍ରିୟ ତୁମର ଅଧୀନରେ ରହିବ ତେବେ କର୍ମାତୀତ ଅବସ୍ଥା ହୋଇପାରିବ। କହିବା ତ ସହଜ ଯେ ଆମେ ଲକ୍ଷ୍ମୀନାରାୟଣ ହେବୁ, କିନ୍ତୁ ସେତିକି ବୁଦ୍ଧି ମଧ୍ୟ ଦରକାର ନା? ବାବା କହୁଛନ୍ତି ନିର୍ଦ୍ଦେଶକୁ ପାଳନ କର, ବାବା ବାବା କହିଚାଲ, ବାବାଙ୍କଠାରୁ ଆମେ ସମ୍ପୂର୍ଣ୍ଣ ସମ୍ପତ୍ତି ନେବୁ, ଏପରି ଶିକ୍ଷକ କେବେ ବି କେଉଁଠାରେ ମିଳିବେ ନାହିଁ। ଏହିସବୁ କଥାକୁ ଦେବତାମାନେ ମଧ୍ୟ ଜାଣିନାହାନ୍ତି, ପଛରେ ଆସୁଥିବା ଧର୍ମାବଲମ୍ବୀମାନେ କିପରି ଜାଣିପାରିବେ? ବ୍ରହ୍ମା ବାବା କହୁଛନ୍ତି ଯଦି ମୁଁ କିଛି କହିଲି ଭାବିନିଅ, ଏ କଥା ଶିବ ବାବା କହୁଛନ୍ତି, ଏପରି ଭାବ ନାହିଁ ଯେ ଏ କଥା ଦାଦା କହୁଛନ୍ତି। ବାବା କହୁଛନ୍ତି ଇଏ ତ ମୋର ରଥ ଅଟେ, ଇଏ କ'ଣ ଦେଉଛନ୍ତି କି? ତୁମମାନଙ୍କୁ ମୁଁ ରାଜତ୍ୱ ଦେଉଛି, ଏ ରଥ ଦେଉନାହାନ୍ତି, ଇଏ ତ ବିଲକୁଲ ବେଗର ଅର୍ଥାତ୍ ଭିକାରୀ, ଇଏ ମଧ୍ୟ ବାବାଙ୍କଠାରୁ ସମ୍ପତ୍ତି ନେଉଛନ୍ତି। ତୁମେ ଯେପରି ପୁରୁଷାର୍ଥ କରୁଛ ସେହିପରି ଏହି ବ୍ରହ୍ମା ମଧ୍ୟ କରୁଛନ୍ତି, ତାଙ୍କର ମଧ୍ୟ ଛାତ୍ର ଜୀବନ। ଏହି ରଥଧାର ସୂତ୍ରରେ ନିଆଯାଇଛି କାରଣ ତମ ପ୍ରଧାନ ଅଟେ ନା? ତୁମେ ପୂଜ୍ୟ ଦେବତା ହେବା ପାଇଁ ଅର୍ଥାତ୍ ମନୁଷ୍ୟରୁ ଦେବତା ହେବା ପାଇଁ ପାଠ ପଢୁଛ। ଯଦି କାହାର ଭାଗ୍ୟରେ ନାହିଁ ତେବେ କହୁଛନ୍ତି ଯେ ମୋର ସଂଶୟ ହେଉଛି, ଶିବ ବାବା କିପରି ଆସି ପଢ଼ାଉଛନ୍ତି, ଏ କଥା ମୋର ବୁଦ୍ଧିରେ ପଶୁନାହିଁ। ବାବାଙ୍କ ସ୍ମୃତି ବିନା ବିକର୍ମ ବିନାଶ ହୋଇପାରିବ ନାହିଁ, ସମ୍ପୂର୍ଣ୍ଣ ଦଣ୍ଡ ଭୋଗ କରିବାକୁ ପଡ଼ିବ। ଏବେ ରାଜତ୍ୱର ସ୍ଥାପନା ହେଉଛି, ରାଜାମାନଙ୍କର କେତେ ଦାସୀ ଥାନ୍ତି? ବାବା ତ ରାଜାମାନଙ୍କର ସମ୍ପର୍କରେ ଆସିଛନ୍ତି ଯେ ଦେଖିଛନ୍ତି ଯୌତୁକରେ ଦାସୀମାନଙ୍କୁ ଦେଇଥାନ୍ତି, ଏଠାରେ ଯଦି ଏତେ ଦାସୀ ଅଛନ୍ତି ତେବେ ସତ୍ୟଯୁଗରେ କେତେ ହେବେ? ଏଠାରେ ମଧ୍ୟ ରାଜଧାନୀ ସ୍ଥାପନା ହେଉଛି, ବାବା ଜାଣିଛନ୍ତି କିଏ କ'ଣ କରୁଛନ୍ତି, ପ୍ରତ୍ୟେକଙ୍କର କର୍ମର ହିସାବ ଦେଖି ବାବା କହିପାରିବେ। ଏହି ସମୟରେ ଶରୀର ଛାଡ଼ିଲେ କ'ଣ ହେବେ? ଅନ୍ତିମ ସମୟରେ କ୍ରମାନୁସାରେ ସମସ୍ତଙ୍କର କର୍ମାତୀତ ଅବସ୍ଥା ହେବ, ତେଣୁ ଏହା ଏକ ରୋଜଗାର ଅଟେ। ରୋଜଗାର କରିବାରେ ମନୁଷ୍ୟ କେତେ ବ୍ୟସ୍ତ ରହିଥାନ୍ତି, ଖାଦ୍ୟ ଖାଉଥିବେ, ଟେଲିଫୋନ କାନରେ ରହିଥିବ, ଏପରି ମନୁଷ୍ୟ ତ ଜ୍ଞାନକୁ ଧାରଣ କରିପାରିବେ ନାହିଁ। ଏଠାକୁ ଗରିବ ସାଧାରଣ ଲୋକ ହିଁ ଆସିଥାନ୍ତି, ସାହୁକାର ଲୋକେ ତ କହିବେ ଆମକୁ ଫୁର୍ସତ ନାହିଁ, ଆରେ କେବଳ ବାବାଙ୍କୁ ୟାଦ କର ତେବେ ବିକର୍ମ ବିନାଶ ହୋଇଯିବ। ତେଣୁ ବାବା ମଧୁର ପିଲାମାନଙ୍କୁ ବାରମ୍ବାର ବୁଝାଉଛନ୍ତି ପ୍ରତ୍ୟେକଙ୍କୁ ଏହି ସନ୍ଦେଶ ଦେବାକୁ ହେବ, ଯାହାଫଳରେ ଏପରି କେହି କହିପାରିବେ ନାହିଁ ଯେ ଆମକୁ କ'ଣ ଜଣାଥିଲା ଯେ ଶିବ ବାବା ଆସିଛନ୍ତି, ବାସ୍ ସାରାଦିନ ବାବା ବାବା ହିଁ କହିଚାଲ। କେତେକ କନ୍ୟା ବହୁତ ମନେ ପକାଉଛନ୍ତି, ଶିବ ବାବା ଉଚ୍ଚାରଣ କରିବା ଦ୍ୱାରା ହିଁ କେତେକ ପିଲାଙ୍କର ସ୍ନେହରେ ଆଖିର ଲୁହ ଆସିଯାଉଛି, କେବେ ଯାଇ ତାଙ୍କ ସହିତ ମିଶିବୁ, ଦେଖିନଥିଲେ ମଧ୍ୟ ବ୍ୟାକୁଳ ହୋଇଥାନ୍ତି। ମାତ୍ର ଯେଉଁମାନେ ଦେଖିଛନ୍ତି ସେମାନେ ମାନୁନାହାନ୍ତି, ସେମାନେ ଦୂରରେ ବସି ଲୁହ ଗଡ଼ାଇ ଚାଲିଛନ୍ତି। ଆଶ୍ଚର୍ଯ୍ୟ ନା, ବହୁତଙ୍କୁ ବ୍ରହ୍ମାଙ୍କର ମଧ୍ୟ ସାକ୍ଷାତକାର ହୋଇଥାଏ, ଆଗକୁ ଗଲେ ଅନେକଙ୍କୁ ସାକ୍ଷାତକାର ହେବ। ମନୁଷ୍ୟଙ୍କୁ ମରିବା ସମୟରେ ସମସ୍ତେ ଆସି କହିଥାନ୍ତି ଯେ ଭଗବାନଙ୍କୁ ସ୍ମରଣ କର, ତୁମେ ମଧ୍ୟ ଶିବ ବାବାଙ୍କୁ ସ୍ମରଣ କର। ବାବା କହୁଛନ୍ତି ପିଲାମାନେ ପୁରୁଷାର୍ଥରେ ଦୂରତ୍ୱକୁ ସମାପ୍ତ କରିଚାଲ, ଯେତେବେଳେ ସୁଯୋଗ ମିଳୁଛି ତୀବ୍ର ପୁରୁଷାର୍ଥ କରି ମେକଅପ୍ କରିଚାଲ। ତୁମର ରୋଜଗାର କେତେ ଶ୍ରେଷ୍ଠ, କେହି କେହି ତ ଏପରି ଅଛନ୍ତି ଯେ ଯେତେ ବୁଝାଇଲେ ବି ତାଙ୍କ ବୁଦ୍ଧିରେ ପଶୁ ନାହିଁ। ବାବା କହୁଛନ୍ତି ଏପରି ହୁଅ ନାହିଁ, ନିଜର କଲ୍ୟାଣ କର, ବାବାଙ୍କର ଶ୍ରୀମତରେ ଚାଲ, ତୁମକୁ ବାବା ପୁରୁଷମାନଙ୍କ ମଧ୍ୟରେ ଉତ୍ତମ କରାଉଛନ୍ତି, ଏହା ତୁମର ଲକ୍ଷ୍ୟ ଅଟେ। ସେବା କରିବା ପାଇଁ ବାବା କେତେ ଯୁକ୍ତି ବତାଉଛନ୍ତି। ସନ୍ଦେଶ ତ ସମସ୍ତଙ୍କୁ ଦେବାକୁ ହେବ, ଯେପରି ବୁଝିବେ ଯେ ବାସ୍ତବରେ ଏମାନେ ସତ୍ୟ କହୁଛନ୍ତି। ଏହି ଲଢ଼ାଇ ଦ୍ୱାରା ହିଁ ସ୍ୱତନ୍ତ୍ର ରୂପେ ଭାରତରେ ସାଧାରଣ ଭାବେ ସାରା ବିଶ୍ୱରେ ସୁଖ ଶାନ୍ତି ହୋଇଥାଏ। ଏହିପରି ପର୍ଚ୍ଚା ସବୁ ଭାଷାରେ ଛପାଇବାକୁ ପଡ଼ିବ। ଭାରତ କେତେ ବଡ଼ ଅଟେ, ତେଣୁ ପ୍ରତ୍ୟେକ ଏହି କଥା ଜାଣିବା ଉଚିତ। ଏପରି କେହି ଯେପରି କହିବେ ନାହିଁ ଯେ ଆମେ ଜାଣି ହିଁ ପାରିଲୁ ନାହିଁ। ତୁମେ କହିବ, ଆରେ ଉଡ଼ାଜାହାଜରୁ ପର୍ଚ୍ଚା ପକାଇଲୁ, ଖବର କାଗଜରେ ବାହାର କଲୁ, ତୁମେ ଜାଗ୍ରତ ହେଲ ନାହିଁ। ଏକଥା ମଧ୍ୟ ଦେଖାଇ ଦିଆଯାଇଛି। ଆଚ୍ଛା, ମିଠା ମିଠା ଶିକିଲଧ୍ୟ ସନ୍ତାନମାନଙ୍କ ପ୍ରତି ମାତାପିତା ବାପା ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ମଧ୍ୟ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ, ପ୍ରଥମ ନମ୍ବର, ନିଜ ଭିତରେ ଯାହା କିଛି ବି ଖରାପ ଅଭ୍ୟାସ ଅଛି ସେଗୁଡ଼ିକୁ ଯାଞ୍ଚ କରି ବାହାର କରିବା ପାଇଁ ମେହନତ କରିବାକୁ ହେବ। ନିଜର ସଚ୍ଚା ସଚ୍ଚା ଚାର୍ଟ ରଖିବାକୁ ହେବ। ବାବାଙ୍କ ନିର୍ଦ୍ଦେଶ ଅନୁସାରେ ଚାଲିବାକୁ ପଡ଼ିବ। ଦ୍ୱିତୀୟ ନମ୍ବର, ଏଭଳି କୌଣସି କର୍ମ କରିବା ଅନୁଚିତ ଯାହାଦ୍ୱାରା ବାବାଙ୍କର ନାମ ବଦନାମ ହେବ। ନିଜର ଉନ୍ନତି ବିଷୟରେ ଚିନ୍ତା କରିବାକୁ ହେବ, ଟିକିଏ ବି କୁଦୃଷ୍ଟି ରଖିବାର ନାହିଁ। ବରଦାନ ହେଉଛି ସ୍ଥୂଳରେ ବା ସୂକ୍ଷ୍ମରେ ପ୍ରତ୍ୟେକ ଆଜ୍ଞାକୁ ପାଳନ କରୁଥିବା ସମ୍ପୂର୍ଣ୍ଣ ଆଜ୍ଞାକାରୀ ଭବ। ସ୍ଥୂଳ ଆଜ୍ଞାଗୁଡ଼ିକୁ ପାଳନ କରିବାର ଶକ୍ତି ସେହି ପିଲାମାନଙ୍କ ଭିତରେ ଆସିପାରିବ ଯେଉଁମାନେ ସୂକ୍ଷ୍ମ ଆଜ୍ଞାଗୁଡ଼ିକୁ ପାଳନ କରୁଥିବେ। ତେବେ ସୂକ୍ଷ୍ମ ଏବଂ ମୁଖ୍ୟ ଆଜ୍ଞା ହେଲା ନିରନ୍ତର ଯୁଗଯୁକ୍ତ ସ୍ଥିତିରେ ରହିବା ସହିତ ମନ ବଚନ କର୍ମରେ ପବିତ୍ର ହେବା। ସଂକଳ୍ପରେ ମଧ୍ୟ ଅପବିତ୍ରତା ବା ଅଶୁଦ୍ଧତା ନଥିବ। ଯଦି ସଂକଳ୍ପରେ ମଧ୍ୟ ପୁରୁଣା ଅଶୁଦ୍ଧ ସଂସ୍କାର ସ୍ପର୍ଶ କରୁଛି ତେବେ ସମ୍ପୂର୍ଣ୍ଣ ବୈଷ୍ଣବ ବା ସମ୍ପୂର୍ଣ୍ଣ ପବିତ୍ର କୁହାଯିବ ନାହିଁ। ସେଥିପାଇଁ ଗୋଟିଏ ବି ଆଜ୍ଞା ମିଳିନଥିବା ସଂକଳ୍ପ ଚାଲିବା ଉଚିତ ନୁହେଁ, ତେବେ କୁହାଯିବ ସମ୍ପୂର୍ଣ୍ଣ ଆଜ୍ଞାକାରୀ। ସ୍ଲୋଗାନ ହେଲା, ବାବାଙ୍କୁ ଜାଣି ଦିଲ୍ର ସହିତ ବାବା କହିବା ସବୁଠାରୁ ବଡ଼ ବିଶେଷତା ଅଟେ। ବାବାଙ୍କୁ ଜାଣି ଦିଲ୍ର ସହିତ ବାବା କହିବା ସବୁଠାରୁ ବଡ଼ ବିଶେଷତା ଅଟେ। ଆଜି ଅବ୍ୟକ୍ତ ଇଶାରା ସର୍ବଦା ଅଚଳ ଅଟଳ ଏବଂ ଏକର ସ୍ଥିତିର ଅନୁଭବ କର। ସର୍ବଦା ଅଚଳ ଅଟଳ ଏବଂ ଏକର ସ୍ଥିତିର ଅନୁଭବ କର। ନିଜର ସ୍ଥିତିକୁ ଏକରସ କରିବା ପାଇଁ କର୍ମଯୋଗୀ ହୁଅ। କର୍ମଯୋଗୀ ସମ୍ମୁଖକୁ କିଏ କିପରି ବି ମନୋଭାବ ନେଇ ଆସୁ, କିନ୍ତୁ ସେ ସର୍ବଦା ସବୁଥିରୁ ନ୍ୟାରା ଏବଂ ପ୍ୟାରା ସ୍ଥିତିରେ ରହିବ। ଜ୍ଞାନ ଆଧାରରେ ଜାଣିପାରିବ ଯେ ଏହି ଆତ୍ମାର ଏହିଭଳି ପାଠ ଚାଲିଛି। ସେ ଭଲକୁ ଭଲ ମନେ କରି ସାକ୍ଷୀ ହୋଇ ଦେଖିବ ଏବଂ ଖରାପକୁ ଦୟାଶୀଳ ହୋଇ ଦୟା ଦୃଷ୍ଟିରେ ଦେଖିବା ସହିତ ତାକୁ ପରିବର୍ତ୍ତନ କରିବାର ଶୁଭ ଭାବନା ରଖି ସାକ୍ଷୀ ହୋଇ ଦେଖିବ। ଏହା ହିଁ ହେଉଛି ଏକର ସ୍ଥିତି ନିର୍ମାଣ କରିବାର ଆଧାର। ଆଚ୍ଛା, ଓମ୍ ଶାନ୍ତି।